ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଭାରତୀୟ ସମ୍ବିଧାନ ସମୟର ପରୀକ୍ଷାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ସହିତ ଦେଶକୁ ଶକ୍ତିଶାଳୀ ଏବଂ ଏକଜୁଟ କରିପାରିଛି, କହିଲେ ଜଷ୍ଟିସ୍ ବିଆର୍ ଗଭାଇ. ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତ ପାଇଁ କୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ. ଲକ୍ଷ୍ନୌର ଲୋକବନ୍ଧୁ ହସ୍କିଟାଲରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡରେ ଚିକିତ୍ସାଧୀନ ରୋଗୀ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ. ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ ସୂଚନା ଦେଲେ ଇଟାଲୀର ବୈଦେଶିକ ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 wicketରେ ବିଜୟୀ. ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇ କହିଛନ୍ତି, ସମୟର ପରୀକ୍ଷାରେ ଭାରତୀୟ ସମ୍ଭିଧାନ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ସହିତ ଦେଶକୁ ଶକ୍ତିଶାଳୀ, ସ୍ଥିର ଏବଂ ଏକଜୁଟ କରିପାରିଛି. ନୂଆଦିଲ୍ଲୀରେ ଗତକାଲି ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରଠାରେ ଆୟୋଜିତ ପ୍ରଥମ ଡକ୍ଟର ଆମ୍ବେଦକର ସ୍କାରକୀ ବକ୍ତୃତାମାଳାରେ ଯୋଗଦେଇ ଜଷ୍ଟିସ୍ ଗଭାଇ ଏହା କହିଛନ୍ତି. ସେ କହିଛନ୍ତି, ବିଗତ ବର୍ଷଗୁଡ଼ିକରେ ଦେଶ ବିଭିନ୍ନ ବାହ୍ୟ ଆକ୍ରମଣ ଏବଂ ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିଲା, ତଥାପି ଦେଶବାସୀ ଏକଜୁଟ ହୋଇ ରହିଥିଲେ ଏବଂ ଏହା ସ୍ଥିର ଓ ଶକ୍ତିଶାଳୀ ଥିଲା. ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସମ୍ଭିଧାନକୁ ବିଭିନ୍ନ ସମୟରେ ସଂଶୋଧନ କରାଯାଇଛି ବୋଲି ସେ କହିଛନ୍ତି. ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତ ପାଇଁ କୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି. ଆବେଦନକାରୀ ୱାକଫ ସଂଶୋଧନ ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ କାହିଁକି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲା, ଏହାର ତଦନ୍ତ ପାଇଁ ପ୍ରାର୍ଥନା କରିଛନ୍ତି. ଅନ୍ୟପକ୍ଷରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ପୂର୍ବ କମାଣ୍ଡ ଅତିରିକ୍ତ ମହାନିର୍ଦ୍ଦେଶକ ରବି ଗାନ୍ଧୀ ଗତକାଲି ମୁର୍ଶିଦାବାଦର ଶମସେରଗଞ୍ଜ ଅଞ୍ଚଳ ଗସ୍ତ କରିଥିଲେ. ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକ ରାଜୀବ କୁମାର ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି. ମୁର୍ଶିଦାବାଦର ହିଂସା ପ୍ରଭାବିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବିଏସ୍ଏଫ୍ ଏବଂ ପୁଲିସ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପଶ୍ଚିମବଙ୍ଗ ପୁଲିସ୍ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି. ହିଂସା ପ୍ରଭାବିତ ଅଞ୍ଚଳରେ ବହୁ ଲୋକ ମାଲଦା ଜିଲ୍ଲାର ବୈଷ୍ଣବନଗର ରିଲିଫ୍ କ୍ୟାମ୍ପରେ ଅବସ୍ଥାନ କରୁଛନ୍ତି. କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଡକ୍ଟର ସୁକାନ୍ତ ମଜୁମଦାର ରିଲିଫ୍ କ୍ୟାମ୍ପରେ ଲୋକଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି. ମୁର୍ଶିଦାବାଦର ସାମ୍ପ୍ରତିକ ସ୍ଥିତି ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି. ସେ କହିଛନ୍ତି, ହିଂସା ପ୍ରଭାବିତ ଅଞ୍ଚଳରେ ବିଏସ୍ଏଫ୍ ମୁତୟନ ଅବଧି ବୃଦ୍ଧି କରିବାକୁ ବିଜେପି କୋଲକାତା ହାଇକୋର୍ଟରେ ଆବେଦନ କରିବ. ଗତ ସପ୍ତାହରେ ମୁର୍ଶିଦାବାଦ ଜିଲ୍ଲାର ଶମସେରଗଞ୍ଜ, ସୁତି, ଜଙ୍ଗିପୁର ଆଦି ଅଞ୍ଚଳରେ ୱାକଫ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ପରେ ଏହା ହିଂସାତ୍ମକ କାର୍ଯ୍ୟକଳାପରେ ପରିବର୍ତ୍ତିତ ହୋଇଥିଲା. ଏହି ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ 200 ଜଣଙ୍କୁ ଗିରଫ କରିଛି. ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ଭାଙ୍ଗେରଠାରେ ମଧ୍ୟ ଗତକାଲି ଏହି ଆଇନକୁ ବିରୋଧ କରାଯାଇଛି. ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯିବା ସହ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି. ମୁର୍ଶିଦାବାଦ ଘଟଣାରେ ହସ୍ତକ୍ଷେପ କରିବାକୁ ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଅନୁରୋଧ କରିଛି. ଦଳର ରାଜ୍ୟସଭାପତି ଶ୍ରୀ ମଜୁମଦାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିବା ସହ ତୁରନ୍ତ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି. ଲକ୍ଷ୍ନୌର ଲୋକବନ୍ଧୁ ହସ୍କିଟାଲର ଦ୍ୱିତୀୟ ମହଲାରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା. ଗୁରୁତର ରୋଗୀଙ୍କ ସମେତ 200ରୁ ଅଧିକ ଚିକିତ୍ସାଧୀନ ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି. ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତ୍ୱ ଦେଇ ପ୍ରଭାବିତ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଗତକାଲି ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚ ହସ୍କିଟାଲ କର୍ମଚାରୀ ଏବଂ ଜରୁରୀକାଳୀନ ସେବାକୁ ପ୍ରଶଂସା କରିଛନ୍ତି. ସେ କହିଛନ୍ତି, ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା, ତେବେ ତୁରନ୍ତ ପଦକ୍ଷେପ ଯୋଗୁଁ ଏତେ ପରିମାଣର ରୋଗୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇପାରିଛି. ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ପାର୍ଥସାରଥୀ ସେନ ଶର୍ମା କହିଛନ୍ତି, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି. ସୁରକ୍ଷିତ ଭାବେ ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି. ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ଅଜୟ ଶଙ୍କର ତ୍ରିପାଠୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ତେବେ ଏହାର ବିସ୍ତୃତ ତଦନ୍ତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ତେହେରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତା ଶନିବାର ଦିନ ରୋମ୍ଠାରେ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଲୋଚନାକାରୀ ପକ୍ଷ ଏବଂ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିବା ଓମାନ୍ର ଅନୁରୋଧ ପରେ ରୋମ୍ ଏହି ବୈଠକ ଆୟୋଜନ କରିବାକୁ ସମ୍ମତି ପ୍ରଦାନ କରିଛି। ଜାପାନ ଗସ୍ତ ଅବସରରେ ତାଜାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରମାଣୁ ସମସ୍ୟାର ସମାଧାନ ଏବଂ ଶାନ୍ତିକୁ ପ୍ରୋହାହନ ପ୍ରଦାନ କରିବାରେ ନିଆଯିବାକୁ ଥିବା ପଦକ୍ଷେପକୁ ଇଟାଲୀ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଇରାନ୍ କିମ୍ବା ଆମେରିକା ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଗତ 12 ତାରିଖରେ ଓମାନରେ ଆମେରିକା ଓ ଇରାନ୍ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୋକ୍ଷ ଆଲୋଚନା ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଆମେରିକା ସହ ପରମାଣୁ ଆଲୋଚନା କରିବା ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି ଚଳିତ ସପ୍ତାହରେ ରୁଷ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ଇରାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଶ୍ରୀ ଅରଘାଚି ମସ୍କୋଠାରେ ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍ଙ୍କ ସହ ଏ ନେଇ ଆଲୋଚନା କରିବେ। ଜାତୀୟ ରାଜପଥ ଉତ୍କର୍ଷ ପୁରସ୍କାର 2023ର ଷଷ୍ଠ ସଂସ୍କରଣ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଅଭିନବ ପ୍ରୟାସକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଜାତୀୟ ରାଜପଥ ବିକାଶରୁ ଉତ୍କର୍ଷ ପ୍ରତିପାଦନ କରିଥିବା ଅଂଶୀଦାରଙ୍କୁ ଏଥିରେ ସମ୍ମାନିତ କରାଯାଇଥାଏ। ଜାତୀୟ ରାଜପଥ ଭିଭିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ମାନ୍ୟତା ପ୍ରଦାନ କରିବା ଏବଂ ସମଗ୍ର ଦେଶରେ ଉଚ୍ଚ ରାଜପଥ ସମ୍ପତ୍ତିର ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିବିଶେଷ ଓ ଅଂଶୀଦାରମାନଙ୍କୁ ଏଥିପାଇଁ ମନୋନୀତ କରାଯାଇଥାଏ। କାର୍ଯ୍ୟକ୍ରମ ଅଧୀନରେ ପ୍ରସଙ୍ଗଭିତ୍ତିକ ବିଶେଷଜ୍ଞଙ୍କୁ ନେଇ ଏକାଧିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ରାଜପଥ ନିର୍ମାଣରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ, ପାହାଡ଼ିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନିର୍ମାଣ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ କରିବା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ଆଲୋଚନା ବୈଠକଗୁଡ଼ିକରେ ମତ ବିନିମୟ ହେବ। ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହୋଇଛି। ଏପର୍ଯ୍ୟନ୍ତ ଖେଳିଥିବା 7 ମ୍ୟାଚ୍ ମଧ୍ୟରୁ ଚେନ୍ନାଇ କ୍ରମାଗତ 5 ମ୍ୟାଚ୍ରେ ହାରିବା ପରେ ଗତକାଲି ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇ ଦେଇଛି। ଟସ୍ ଜିତି ଚେନ୍ନାଇ ଲକ୍ଷ୍ନୌକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 7 ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଷଭ ପନ୍ଥ ସର୍ବାଧିକ 63 ରନ୍ ସଂଗ୍ରହ କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ 19 ଓଭର 3 ବଲ୍ରେ 5 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଶିଭମ ଦୁବେ 43 ରନ୍ ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନି 11 ବଲ୍ରୁ 26 ରନ୍ ସଂଗ୍ରହ କରିଥିଲେ। ଧୋନିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଜି ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚଣ୍ଡୀଗଡ଼ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ପଞ୍ଚଦଶ ହକି ଇଣ୍ଡିଆ ପୁରୁଷ ସିନିୟର ଜାତୀୟ ଚାମ୍ପିୟନ୍ସିପ୍ 2025 ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ମଧ୍ୟପ୍ରଦେଶ ଏବଂ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ଉତ୍ତରପ୍ରଦେଶର ଝାନ୍ସୀଠାରେ ସନ୍ଧ୍ୟା 7 ଏହି ମ୍ୟାଚ୍ ଖେଳାଯିବ। ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଉତ୍ତରପ୍ରଦେଶ ଓ ମଣିପୁର ମଧ୍ୟରେ ଅପରାହ୍ନ 5 ମ୍ୟାଚ୍ ଖେଳାଯିବ। ଗତ ରବିବାର ଦିନ ଅନୁଷ୍ଠିତ ସେମିଫାଇନାଲ୍ରେ ମଧ୍ୟପ୍ରଦେଶ 5-3 ଗୋଲ୍ରେ ମଣିପୁରକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଦ୍ୱିତୀୟ ସେମିଫାଇନାଲ୍ରେ ଉତ୍ତରପ୍ରଦେଶକୁ 4-3 ଗୋଲ୍ରେ ପଞ୍ଜାବ ପରାସ୍ତ କରିଥିଲା। ରାଜସ୍ଥାନ ଏବଂ ଗୁଜରାଟରେ ଆସନ୍ତା 3 ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ମଧ୍ୟ ଗ୍ରୀଷ୍ମର ପ୍ରଭାବ ଆସନ୍ତା 3 ପର୍ଯ୍ୟନ୍ତ ପରିଲକ୍ଷିତ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। କେରଳ ଏବଂ ମାହେଠାରେ ଆଜି ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପୂର୍ବ ଏବଂ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଆସନ୍ତା 5 ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଭାରତୀୟ ସମ୍ଭିଧାନ ସମୟର ପରୀକ୍ଷାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ସହିତ ଦେଶକୁ ଶକ୍ତିଶାଳୀ ଏବଂ ଏକଜୁଟ କରିପାରିଛି, କହିଲେ ଜଷ୍ଟିସ୍ ବିଆର୍ ଗଭାଇ। ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତ ପାଇଁ କୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ। ଲକ୍ଷ୍ନୌର ଲୋକବନ୍ଧୁ ହସ୍କିଟାଲରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡରେ ଚିକିତ୍ସାଧୀନ ରୋଗୀ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ। ତେହେରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ ସୂଚନା ଦେଲେ ଇଟାଲୀର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ବିଜୟୀ। ସମ୍ବାଦ ଶେଷ ହେଲା।